ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଆନ୍ଧ୍ରପ୍ରଦେଶର ଶ୍ରୀ ଶୈଳମ ସ୍ଥିତ ଶ୍ରୀ ଭାମରାମ୍ବ ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ. କୁର୍ନୁଲ୍ଠାରେ ଆଜି ଅପରାହ୍ନରେ କରିବେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ. ଦୁର୍ନୀତି, ଅପରାଧ ଓ ଆତଙ୍କବାଦ ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଛନ୍ତି ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ବିହାର ବିଧାନସଭା ନିର୍ବାଚନ ପାଇଁ 44 ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଜେଡିୟୁ. ତିନିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ. ଏବଂ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର କୁର୍ନୁଲ୍ଠାରେ ଆଜି ଅପରାହ୍ନରେ ପ୍ରାୟ 13,430 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ. ଶ୍ରୀ ମୋଦି ଆଜି ସକାଳେ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛନ୍ତି. ମୁଖ୍ୟମନ୍ତ୍ରୀ ଏମ୍ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସମୟରେ ରାଜ୍ୟପାଳ ଏସ୍ ଅବଦୁଲ ନଜିର ଏବଂ ରାଷ୍ଟ୍ରମନ୍ତ୍ରୀ ନରଲ ଲୋକେଶ ପ୍ରମୁଖ ଉପସ୍ଥିତ ଥିଲେ. ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶିଳ୍ପ, ବିଦ୍ୟୁତ୍ ପରିବହନ, ସଡ଼କ, ରେଳ, ପ୍ରତିରକ୍ଷା ଉତ୍ପାଦନ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ପ୍ରମୁଖ ରହିଛି. ଶ୍ରୀ ମୋଦି ମଧ୍ୟ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଏହି ଅବସରରେ ଶ୍ରୀ ମୋଦି ନନ୍ଦିଆଲ ଜିଲ୍ଲାର ଶ୍ରୀ ଶୈଳମ ସ୍ଥିତ ଶ୍ରୀ ଭ୍ରମରାମ୍ବ ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜାର୍ଚ୍ଚନା କରିଛନ୍ତି. ସେଠାରେ ଶ୍ରୀ ଶିବାଜୀ ସ୍ମୃତି କେନ୍ଦ୍ର ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦୁର୍ନୀତି, ଅପରାଧ ଏବଂ ଆତଙ୍କବାଦ ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଛନ୍ତି. ନୂଆଦିଲ୍ଲୀରେ ଆଜି ପଳାତକଙ୍କର ପ୍ରତ୍ୟର୍ପଣ ସମ୍ପର୍କିତ ଆହ୍ୱାନ ଏବଂ ରଣନୀତି ଉପରେ ଆୟୋଜିତ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି, ସମସ୍ତ ଅପରାଧକୁ ଆଇନ ପରିସରଭୁକ୍ତ କରିବା ପାଇଁ ଏକ ଦୃଢ଼ ଢାଞ୍ଚା ବିକଶିତ କରାଯାଉଛି ବୋଲି ସେ କହିଛନ୍ତି. ପ୍ରତ୍ୟେକ ପଳାତକଙ୍କ ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ଏବଂ ସେମାନଙ୍କୁ ଦେଶର ନ୍ୟାୟିକ ବ୍ୟବସ୍ଥା ସମ୍ମୁଖରେ ଉପସ୍ଥାପନ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି।
ଭାରତ ମେ କରପ୍ସନ୍, କ୍ରାଇମ୍ ଓ ଟେରରିଜମ୍ କେ ଖିଲାଫ ଜିରୋ ଟଲରେନ୍ସ ତୋ ଜରୁର ରଖେ, ମଗର ଭାରତ ମେ ଭାରତ କି ସରହଦୋ କେ ପାର ବୈଠକର ଏ ସଭି ଗତିବିଧିଓ କୋ ଜୋ ଚଲା ରହେ ହେଁ ଉନକେ ପ୍ରତି ଭି ଜିରୋ ଟଲରେନ୍ସ ଓର ଓ ସଭି କୋ ଭାରତ କେ କାନୁନ କି ନେଟ ମେ ଲାନେ କା ପ୍ରୟାସ ଓର ଇସକେ ଲିଏ ଏକ ସୁନିଶ୍ଚିତ ତନ୍ତ୍ର ବନାନେ କି ଜିମ୍ମେଦାରୀ ବି ହମାରୀ ହି ହେ।
ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୀମା ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଇନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। 2018 ସରକାର ପଳାତକ ଅର୍ଥନୈତିକ ଅପରାଧ ଆଇନ ପ୍ରଣୟନ କରିଥିଲେ, ଯାହା ଦେଶରେ ଅବସ୍ଥିତ ପଳାତକଙ୍କ ସମ୍ପତ୍ତି ଜବତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କ୍ଷମତା ପ୍ରଦାନ କରିଛି। ଏହି ଆଇନ ପ୍ରଣୟନ ହେବାର ମାତ୍ର 4 ମଧ୍ୟରେ 2 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଅର୍ଥ ଜବତ କରାଯାଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି।
मोदी जी के नेतृत्व में एक मजबूत भारत सीमाओं की सुरक्षा के साथ साथ रूल ऑफ लॉ की मजबूती सुनिश्चित करने के लिए आगे बढ़ रहा है और आज ग्लोबल ऑपरेशन, स्ट्रांग कोऑर्डिनेशन, स्मार्ट डिप्लोमेसी ये तीनों का समन्वय ये 2 दिन की कार्यशाला में हम सुनिश्चित करने जा रहे हैं। राष्ट्रीय सुरक्षा, देश की आर्थिक समृद्धि और एक प्रकार से नीतिगत जटिलता से हमें मुक्ति पाने के लिए इस सम्मेलन में हुई चर्चाएं और सुझाए गए उपाय बहुत लाभप्रद हो गए।
କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ସିବିଆଇ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଦେଶର ବିଭିନ୍ନ କେନ୍ଦ୍ରୀୟ ତଥା ରାଜ୍ୟ ପୁଲିସ୍ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ପଳାତକଙ୍କୁ ଚିହ୍ନଟ ଏବଂ ସେମାନଙ୍କର ପ୍ରତ୍ୟର୍ପଣ ନେଇ ରଣନୀତି ଉପରେ ବିସ୍ତୃତ ଆଲୋଚନା ହେବ। ବିହାର ବିଧାନସଭା ନିର୍ବାଚନ ପାଇଁ ଜେଡିୟୁ ଆଜି ଦଳର 44 ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ନୀତିଶ କୁମାର ସରକାରଙ୍କ କ୍ୟାବିନେଟ୍ ସଦସ୍ୟ ଲେସି ସିଂହ, ଜୟନ୍ତ ରାଜ, ସୁମିତ କୁକାର ସିଂ ଏବଂ ଶିଲା ମଣ୍ଡଳଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି। ପୂର୍ବତନ ସାଂସଦ ଦୁଲାଲ ଚନ୍ଦ୍ର ଗୋସ୍ୱାମୀ, ମହାବଳୀ ସିଂ ଏବଂ ବୁଲ ମଣ୍ଡଳ ମଧ୍ୟ ଏଥର ବିଧାନସଭା ନିର୍ବାଚନ ଲଢ଼ିବେ। ବିହାର ବିଧାନସଭାର ପୂର୍ବତନ ବାଚସ୍କତି ସ୍ୱର୍ଗତ ସଦାନନ୍ଦ ସିଂଙ୍କ ପୁଅ ଶୁଭାନନ୍ଦ ମୁକେଶଙ୍କୁ ଦଳ ପକ୍ଷରୁ କହଲଗାଓଁ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହରିଣୀ ଅମରସୂରିଆ ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତକୁ ପ୍ରଧାନମନ୍ତ୍ରୀ ଭାବେ ଅମରସୂରିଆଙ୍କର ଏହା ପ୍ରଥମ ଗସ୍ତ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୋଚନ କରିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ଜୟସ୍ୱାଲ ଭାରତର ନେତୃମଣ୍ଡଳୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ନୂଆଦିଲ୍ଲୀ ଆଇଆଇଟି ଏବଂ ହିନ୍ଦୁ କଲେଜ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଶିକ୍ଷା ଏବଂ ଦକ୍ଷତା ବିକାଶ ସହ ବିଭିନ୍ନ କ୍ଷେତ୍ରରେ ଶ୍ରୀଲଙ୍କାକୁ ଭାରତର ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଯାତ୍ରୀ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଜୟପୁରର ଖାତିପୁରା ରେଳ ଷ୍ଟେସନଠାରେ ଆଜି ବିଭିନ୍ନ ଯାତ୍ରୀ ସୁବିଧା ବ୍ୟବସ୍ଥାର ଉଦ୍ଘାଟନ କରିବା ଅବସରରେ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ଏ ଅବସରରେ ଶୀତତାପ ନିୟନ୍ତ୍ରିତ କୋଚ୍ରେ ଯାତ୍ରୀଙ୍କ ପାଇଁ ମୁଦ୍ରିତ କମ୍ବଳ କଭର ଲଞ୍ଚ କରିଛନ୍ତି। ସେ କହିଛନ୍ତି, ରେଳବାଇ ଦ୍ୱାରା ଏହି ନୂତନ ପଦକ୍ଷେପ ଆରମ୍ଭ କରାଯାଇଛି। କମ୍ବଳର ପରିଷ୍କାର ଓ ପରିଚ୍ଛନ୍ନତାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପାଇଲଟ ପ୍ରକଳ୍ପ ଭିତ୍ତିରେ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥା ପର୍ଯ୍ୟାୟକ୍ରମେ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।
ବ୍ଲାଙ୍କେଟ କଭର କି ବ୍ୟବସ୍ଥା ଆଜ ଜୟପୁର ସେ ଏକ ଗାଡି ମେ ପାଇଲଟ ବେସିସ ପେ ଶୁରୁ ହୁଇ ହେ ଔର ବହୁତ ଧ୍ୟାନ ରଖା ଗିଆ ହେ କି ଏକ ବାର ୟେ ଏକ୍ସପେରିମେଣ୍ଟ ସକ୍ସେସଫୁଲ ହୋ ତୋ ଫିର ଉସକୋ ଦେଶଭର ମେ ଆଗେ ଫୈଲାୟା ଯାଏ। ଏକ ଅଚ୍ଛି ଶୁରୁଆତ ହେ ଔର ଜୈସା ଇସକା ରିଜଲ୍ଟ ଆଏଗା ଜୈସା ଇସକା ଅନୁଭବ ଆଏଗା ଉସ ଆଧାର ପେ ଔର ଇସକା ଆଗେ ରେପ୍ଲିକେସନ କିଆ ଯାଏଗା।
ଜାତୀୟ ସୁରକ୍ଷା କାର୍ଡ ପ୍ରତିଷ୍ଠା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏନ୍ଏସ୍ଜି ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଏନ୍ଏସ୍ଜି ସୁରକ୍ଷା କର୍ମୀଙ୍କ ସାହସ ଏବଂ ବଳିଦାନ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଉତ୍କର୍ଷ ମାନଦଣ୍ଡ ସ୍ଥାପନ କରିଛି। ଏ ଅବସରରେ ଶ୍ରୀ ଶାହା ଦେଶ ସୁରକ୍ଷା ପ୍ରତିବଦ୍ଧତା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଶହୀଦଙ୍କୁ ସ୍ମରଣ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହାନ ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି। ଭାରତକୁ ଏକ ଅବିଶ୍ୱସନୀୟ ଦେଶ ଭାବରେ ବର୍ଣ୍ଣନା କରିବା ସହ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ଭାରତ ସହିତ ଆମେରିକାର ସୁଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ ମାଲେସିଆରେ ହେବାକୁ ଥିବା ଆଗାମୀ ଏସୀୟ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଭାରତର ପ୍ରତିନିଧି ମଣ୍ଡଳୀ ଆମେରିକୀୟ କର୍ତ୍ତୃପକ୍ଷଙ୍କ ସହ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ୱାଶିଂଟନ୍ଠାରେ ପହଞ୍ଚିଛନ୍ତି। ମେରୁଦଣ୍ଡ ସ୍ୱାସ୍ଥ୍ୟକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ମେରୁଦଣ୍ଡ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି, ସୁସ୍ଥ ଭବିଷ୍ୟତ ପାଇଁ ମେରୁଦଣ୍ଡକୁ ସୁରକ୍ଷିତ ରଖନ୍ତୁ। ମେରୁଦଣ୍ଡ ସଂକ୍ରାନ୍ତ ରୋଗ ଏବଂ ଅକ୍ଷମତାକୁ ପ୍ରତିହତ କରିବା ପାଇଁ ଏହି ପ୍ରସଙ୍ଗ ଆଲୋକପାତ କରୁଛି। ଆମ ଦୈନନ୍ଦିନ ଜୀବନ ଶୈଳୀରେ ମେରୁଦଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଜନସଚେତନତା ବୃଦ୍ଧି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଶାରୀରିକ ଅକ୍ଷମତାର ଏକ ପ୍ରମୁଖ କାରଣ ହେଉଛି ମେରୁଦଣ୍ଡ ଯନ୍ତ୍ରଣା। ବୟସ ଏବଂ ପାରିବାରିକ ପୃଷ୍ଠଭୂମି ଦ୍ୱାରା ମେରୁଦଣ୍ଡ ଯନ୍ତ୍ରଣାରେ ଲୋକ ପ୍ରଭାବିତ ହୁଅନ୍ତି। 2020 ମସିହାରେ 619 ନିୟୁତ ଲୋକ ନିମ୍ନ ପିଠି ଯନ୍ତ୍ରଣା ଏଲ୍ବିପିରେ ପୀଡ଼ିତ ହୋଇଥିବା ଏକ ଆକଳନରୁ ଜଣାପଡ଼ିଥିଲା। ତେବେ ଆସନ୍ତା 2050 ସୁଦ୍ଧା ଏହି ସଂଖ୍ୟା 843 ନିୟୁତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସଚେତନତା ଏବଂ ସୁସ୍ଥ ଅଭ୍ୟାସ ମାଧ୍ୟମରେ ଏ ସମସ୍ୟାକୁ ପ୍ରତିହତ କରାଯାଇପାରିବ। ଖେଳ ଖବର। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ର ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ଅପରାହ୍ନ 3:00 ଏହି ମ୍ୟାଚ୍ ବିଶାଖାପଟ୍ଟନମ୍ର ଏସ୍ସିଏ ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆନ୍ଧ୍ରପ୍ରଦେଶର ଶ୍ରୀ ଶୈଳମ ସ୍ଥିତ ଶ୍ରୀ ଭାମରାମ୍ବ ମଲ୍ଲିକାର୍ଜୁନ ସ୍ୱାମୀ ଭାର୍ଲା ଦେବସ୍ଥାନମରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ। କୁର୍ନୁଲ୍ଠାରେ ଆଜି ଅପରାହ୍ନରେ କରିବେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ। ଦୁର୍ନୀତି ଅପରାଧ ଓ ଆତଙ୍କବାଦ ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଛନ୍ତି ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ 44 ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଜେଡିୟୁ। ତିନିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଏବଂ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।